ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ. ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା. ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ, ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି. ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି. ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି. ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା, ଯାହାକି ଭାରତ ସରକାରଙ୍କ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ. ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି. ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି. ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା ୟୁପିଆଇ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି. ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି. ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି. ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି. ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି. ଶ୍ରୀ ଖାନଲ୍ 3 ଦିନିଆ ଭାରତ ଗସ୍ତରେ ଅଛନ୍ତି. ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି. ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି. ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି. ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି. ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା. କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି. ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି. ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ର୍ୟାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡୀଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍କତି ହରବିନ୍ଦର କଲ୍ୟାଣ କହିଛନ୍ତି ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍କତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 370+ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATAର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ୍ ଆକ୍ରମଣରେ 2 ମହିଳାଙ୍କ ସମେତ ଅତି କମ୍ରେ 7 ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲ୍ର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବାବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ୍ ହାସଲ କରିଛି। 7 ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବାବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।